ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଦେଶକୁ ଆତ୍ମନିର୍ଭରଶୀଳ କରିବା ପାଇଁ ସୁଦୃଢ଼ ସେମିକଣ୍ଡକ୍ଟର ବ୍ୟବସ୍ଥା ସୃଷ୍ଟି ନେଇ ପଦକ୍ଷେପ ଗ୍ରହଣ କରାଯାଉଛି, କହିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶା ସେମିକଣ୍ଡକ୍ଟର ଓ ପ୍ରଯୁକ୍ତିବିଦ୍ୟା ନବସୃଜନର ପରବର୍ତ୍ତୀ କେନ୍ଦ୍ର ଭାବେ ଉଭା ହେବାକୁ ପ୍ରସ୍ତୁତ, କହିଲେ ମୁଖ୍ୟମନ୍ତ୍ରୀ। ନୂଆଦିଲ୍ଲୀରେ ସେମିକନ୍ ଇଣ୍ଡିଆ ସମ୍ମିଳନୀରେ ଯୋଗଦାନ। ପୁରୀ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଧାଡ଼ି ଦର୍ଶନ ଏବଂ ଚନ୍ଦ୍ରଗ୍ରହଣ ନୀତିକାନ୍ତି ନେଇ ଆଲୋଚନା। ପାଣିପାଗର ଠିକ୍ ଆକଳନ ପାଇଁ ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଡପ୍ଲର ରାଡାର ସିଷ୍ଟମ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ରାଜ୍ୟର 4 ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଭାରତକୁ ଆତ୍ମନିର୍ଭରଶୀଳ ତଥା ବୈଶ୍ୱିକ ପ୍ରତିଯୋଗିତାରେ ପ୍ରତିଷ୍ଠିତ କରାଇବା ପାଇଁ ଏକ ଦୃଢ଼ ସେମିକଣ୍ଡକ୍ଟର ବ୍ୟବସ୍ଥା ସୃଷ୍ଟି କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀର ଯଶୋଭୂମିଠାରେ ଆଜି ସେମିକନ୍ ଇଣ୍ଡିଆ 2025 ସମ୍ମିଳନୀକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱସ୍ତରରେ ସେମିକଣ୍ଡକ୍ଟର ବଜାର 600 ବିଲିୟନ୍ ଡଲାରରେ ପହଞ୍ଚିଛି। ଆଗାମୀ ବର୍ଷଗୁଡ଼ିକରେ ଏହା 1 ଟ୍ରିଲିୟନ୍ ଡଲାର ଅତିକ୍ରମ କରିବ। ସେମିକଣ୍ଡକ୍ଟର ବଜାରରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବେ ନିଜକୁ ପ୍ରତିପାଦନ କରିପାରିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ ଡିଜାଇନ୍, ଉତ୍ପାଦନ, ପ୍ୟାକେଜିଂ ଏବଂ ଉଚ୍ଚ ପ୍ରଯୁକ୍ତିବିଦ୍ୟା ଉପକରଣଗୁଡ଼ିକୁ ନିର୍ମାଣ କରିବା ଲକ୍ଷ୍ୟ ନେଇ ଏକ ବ୍ୟାପକ ଇକୋସିଷ୍ଟମ ପ୍ରସ୍ତୁତ କରାଯାଉଛି। ସ୍ୱଦେଶୀ ନିର୍ମିତ ଚିପ୍ସ ମାଧ୍ୟମରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରକୁ ସଶକ୍ତ କରିବା ନେଇ ଭାରତ ଲକ୍ଷ୍ୟ ରଖିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
एक फुल स्टैक सेमीकंडक्टर नेशन बनने की ओर बढ़ रहा है। वो दिन दूर नहीं है जब भारत की सबसे छोटी चिप दुनिया के सबसे बड़े चेंज को ड्राइव करेगी। ऑफ कोर्स आवर जर्नी बिगेन लेट बट नथिंग कैन स्टॉप अस नाउ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେମିକନ୍ ଇଣ୍ଡିଆ 2025 ସମ୍ମିଳନୀରେ ଯୋଗଦେଇ କହିଛନ୍ତି, ସାହସିକ ନୀତି, ପରବର୍ତ୍ତୀ ପିଢ଼ିର ଭିତ୍ତିଭୂମି ଏବଂ ନିବେଶ ପାଇଁ ପ୍ରସ୍ତୁତି ସୁଯୋଗ ସହ ଓଡ଼ିଶା ସେମିକଣ୍ଡକ୍ଟର ଏବଂ ପ୍ରଯୁକ୍ତିବିଦ୍ୟା ନବସୃଜନର ପରବର୍ତ୍ତୀ ବଡ଼ କେନ୍ଦ୍ର ଭାବରେ ଉଭା ହେବାକୁ ପ୍ରସ୍ତୁତ। କେନ୍ଦ୍ର କ୍ୟାବିନେଟ୍ରେ ଓଡ଼ିଶାରେ 2 ସେମିକଣ୍ଡକ୍ଟର ଶିଳ୍ପକୁ ମଞ୍ଜୁରୀ ମିଳିଛି। ଆଗାମୀ ଦିନରେ ଭୁବନେଶ୍ୱର ସେମିକଣ୍ଡକ୍ଟର ହବ୍ରେ ପରିଣତ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।
ଆଗାମୀ ଦିନରେ ଏ ପେଭିଲିୟନ୍ରେ ଆମେ ଶୋ କରୁଛୁ ଏବଂ ଆମେ ଏଠି 1-to-1 ଅନେକ ଇନ୍ଭେଷ୍ଟର୍ସ ମାନଙ୍କ ସହିତ, ବିଭିନ୍ନ କମ୍ପାନୀର ସିଓଜ ମାନଙ୍କ ସହିତ ଆଲୋଚନା ଏବେ କରିବୁ ଏବଂ ଆହୁରି କିଛି ପ୍ରୋଜେକ୍ଟକୁ ନେଇକରି ଆଗାମୀ ଦିନରେ ଭୁବନେଶ୍ୱର ଯିବୁ, ଆଉ ଯେଉଁଥିପାଇଁ କି ଗୁଜରାଟ ପରେ ଓଡ଼ିଶା ଦ୍ୱିତୀୟ ସେମିକଣ୍ଡକ୍ଟର ସେଣ୍ଟର ପାଇଁ ଯାଉଛି। ମୋଦିଜୀଙ୍କର ଯେଉଁ ସ୍ୱପ୍ନ ଅଛି ଆଗାମୀ ଦିନରେ ପାୱାର ହାଉସ୍ ହେବ ସେମିକଣ୍ଡକ୍ଟରର, ସେଥିରେ ଓଡ଼ିଶାର ଯୋଗଦାନ ନିଶ୍ଚିତ ଭାବରେ ସବୁଠାରୁ ଅଧିକ ରହିବ।
ସମ୍ମିଳନୀରେ କେନ୍ଦ୍ର ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱଦେଶୀ ଜ୍ଞାନକୌଶଳରେ ଓଡ଼ିଶାରେ ପ୍ରସ୍ତୁତ 3 ସେମିକଣ୍ଡକ୍ଟର ଚିପ୍ସ ପ୍ରଦାନ କରିଛନ୍ତି। ଏନ୍ଆଇଟି ରାଉରକେଲାର ପ୍ରସ୍ତୁତ 2 ସେମିକଣ୍ଡକ୍ଟର ଓ ଗଞ୍ଜାମସ୍ଥିତ ପାରଳା ମହାରାଜା ଇଞ୍ଜିନିୟର କଲେଜ ଦ୍ୱାରା ଗୋଟିଏ ସେମିକଣ୍ଡକ୍ଟର ପ୍ରସ୍ତୁତ କରାଯାଇଛି। ହାଇ ପରଫର୍ମାନ୍ସ ମଲ୍ଟିପ୍ଲାୟର ବିକଶିତ କରିବା ପାଇଁ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜକୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ପ୍ୟାଭିଲିୟନ୍ର ଉଦ୍ଘାଟନ କରିଛନ୍ତି। ଶିକ୍ଷକ ଯୋଗ୍ୟତା ପରୀକ୍ଷା ଟିଇଟିକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ରାଜ୍ୟ ସରକାର ଏ ସମ୍ପର୍କରେ ବିଚାର ବିମର୍ଶ କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ। ପୂର୍ବରୁ ଶିକ୍ଷକଙ୍କ ପାଇଁ ନିର୍ଦ୍ଦିଷ୍ଟ ପରୀକ୍ଷା ବ୍ୟବସ୍ଥା ନଥିଲା। ବର୍ତ୍ତମାନର ମାର୍ଗଦର୍ଶିକାକୁ ବିଚାର କରି ଶିକ୍ଷକଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦିଆଯାଇ ବିଭାଗ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି। ସୂଚନା ଅନୁସାରେ ଶିକ୍ଷକଙ୍କ ପାଇଁ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଟିଇଟିକୁ ସୁପ୍ରିମକୋର୍ଟ ବାଧ୍ୟତାମୂଳକ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର ସମ୍ବଲପୁର ଗସ୍ତ କରି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କ ସହ ସ୍ୱତନ୍ତ୍ର ବୈଠକ କରିଛନ୍ତି। ବୈଠକରେ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୋନପୁର ଓ ବଲାଙ୍ଗୀର ଜିଲ୍ଲା ଆରକ୍ଷୀ ଅଧୀକ୍ଷକମାନଙ୍କ ଉପସ୍ଥିତିରେ ଶ୍ରୀ ମିଶ୍ର ଆଇନ ଶୃଙ୍ଖଳା ପରିସ୍ଥିତି ଓ ଅପରାଧ ନିୟନ୍ତ୍ରଣର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା 6 ସମ୍ବଲପୁର ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ପୁରୀ ଶ୍ରୀମନ୍ଦିର ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ନୀଳାଦ୍ରି ଭକ୍ତନିବାସରେ ଜାରି ରହିଛି। ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନାଟମଣ୍ଡପରେ ଧାଡ଼ି ଦର୍ଶନ, ଚନ୍ଦ୍ରଗ୍ରହଣ ଅବସରରେ ଠାକୁରଙ୍କର ନୀତି ନିର୍ଘଣ୍ଟ ଆଦି ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ଚାଲିଛି। ଆସନ୍ତାକାଲି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ନୂତନ ପରିଚାଳନା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବୌଦ୍ଧ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଜିଲ୍ଲା କୋର୍ଟ ପରିସରରେ ସୁପ୍ରିମକୋର୍ଟ ବିଧିକ ଅନୁବାଦ ସଫ୍ଟୱେୟାର ଏବଂ କୃତ୍ରିମ ବୁଦ୍ଧିମତା ବ୍ୟବହାର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସୁପ୍ରିମକୋର୍ଟଙ୍କ ଇଂରାଜୀ ରାୟକୁ ଆଞ୍ଚଳିକ ଭାଷାରେ ଅନୁବାଦ, ଓଡ଼ିଶା ହାଇକୋର୍ଟ ଭିଡ଼ିଓ କନ୍ଫରେନ୍ସିଂ ନିୟମ, ଯୋଗାଯୋଗ ପ୍ରକ୍ରିୟାର ଲାଭ, ହାଇକୋର୍ଟଙ୍କ ଦେୱାନୀ କାର୍ଯ୍ୟବିଧି ନିୟମ, ମଧ୍ୟସ୍ଥତା ନିୟମ 2007 ଉପରେ ସଚେତନ କରାଯାଇଥିଲା। କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିବା ତୃଣମୂଳ ସ୍ତରୀୟ ଜନଜାତି ନେତୃତ୍ୱ କାର୍ଯ୍ୟକ୍ରମ ଆଦି କର୍ମଯୋଗୀ ଅଭିଯାନର ଜିଲ୍ଲାସ୍ତରୀୟ ଅବଲୋକନ କର୍ମଶାଳା ବରଗଡ଼ ଜିଲ୍ଲାରେ ଅନୁଷ୍ଠିତ ହେଉଛି। ଜିଲ୍ଲାର 156 ଜନଜାତି ବହୁଳ ଗ୍ରାମକୁ ଏହି ଅଭିଯାନରେ ସାମିଲ କରାଯାଇଛି। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସାଂସଦ ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ 2029 ଆର୍ଥିକ ବର୍ଷ ପାଇଁ ଲକ୍ଷ୍ୟଧାର୍ଯ୍ୟ ଏବଂ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରାଯାଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟର ଡଙ୍ଗରିଗୁଡ଼ାଠାରେ ପରିବେଶ ଅନୁକୂଳ ବ୍ୟାଗ୍ ଉତ୍ପାଦନ ୟୁନିଟ୍କୁ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଉଦ୍ଘାଟନ କରିଛନ୍ତି। ଏ ସମ୍ପର୍କରେ ନବରଙ୍ଗପୁରରୁ ଆମ ସମ୍ବାଦଦାତାଙ୍କ ରିପୋର୍ଟ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାରକୁ ବନ୍ଦ କରିବା ପାଇଁ ଦେଶବାସୀଙ୍କୁ ପ୍ରୋତ୍ସାହିତ କରୁଥିବା ବେଳେ ବହୁଳ ବ୍ୟବହାର ହେଉଥିବା ପଲିଥିନ୍ ବ୍ୟାଗ୍ର ବ୍ୟବହାରକୁ ରୋକିବା ପାଇଁ ଆଗେଇ ଆସିଛନ୍ତି ନବରଙ୍ଗପୁରର ଜଣେ ମହିଳା ଉଦ୍ୟୋଗୀ ରିତୁ ମହନ୍ତ। କୃଷି ବିଜ୍ଞାନରେ ଏମ୍ଏସ୍ସି କରିଥିବା ରିତୁଙ୍କର ସ୍ୱପ୍ନ ଥିଲା ନିଜର ଏକ ଷ୍ଟାର୍ଟଅପ୍ କରିବା। ଏହି ଷ୍ଟାର୍ଟଅପ୍ ପାଇଁ ସେ ବାଛିଥିଲେ ବାୟୋଡିଗ୍ରେଡେବୁଲ୍ ନନ୍ ଓଭେନ୍ ବ୍ୟାଗ୍। ଆଜି ତାଙ୍କର ବାୟୋଡିଗ୍ରେଡେବୁଲ୍ ନନ୍ ଓଭେନ୍ ବ୍ୟାଗ୍ ୟୁନିଟ୍ ଲୋକାର୍ପିତ ହୋଇସାରିଛି। ଏହି ବ୍ୟାଗ୍ ସମ୍ପର୍କରେ ତଥ୍ୟ ଦେଇଛନ୍ତି ରିତୁ ମହନ୍ତ।
ୟୁନିଟ୍ଟା କରିବାର ମେନ୍ କାରଣ ହେଲା ତିନିଟା ଜିନିଷ ଅଛି। ପରିବେଶକୁ ଆଖି ଆଗରେ ରଖିକି ୟୁନିଟ୍ କରିବା, ଯୋଉଠିକି ଧୂଆଁ ବାହାରୁ ନଥିବ, କିଛି ବି ସାଉଣ୍ଡ ନଥିବ। ଏଇ ୟୁନିଟ୍ରେ ବହୁତ କମ୍ ଆବାଜ ଅଛି ଆଉ ଧୂଆଁ ବାହାରୁନି।
ନବରଙ୍ଗପୁରରୁ ଆକାଶବାଣୀ ସମାଚାର ପାଇଁ ମୁଁ ପ୍ରଭାତୀ ବିଶୋଇ।
କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆୟାର ଆଜି ଜିଲ୍ଲାର ବିଭିନ୍ନ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଶ୍ରୀ ଆୟର ବିଦ୍ୟାଳୟ ଓ ସ୍ୱାସ୍ଥ୍ୟକେନ୍ଦ୍ରର ଭିତ୍ତିଭୂମି ସହ ଆନୁଷଙ୍ଗିକ ବ୍ୟବସ୍ଥାର ତଦାରଖ କରିଥିଲେ। ମାଲକାନଗିରି ଜିଲ୍ଲାରେ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସିଆର୍ସିସିମାନଙ୍କ ପାଇଁ ତାଲିମ ଶିବିର ଆୟୋଜନ କରାଯାଇଛି। ସମଗ୍ର ଶିକ୍ଷା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ସିଆର୍ସିସିମାନଙ୍କୁ ଶ୍ରେଣୀଗୃହର ତଦାରଖ, ମଧ୍ୟାହ୍ନ ଭୋଜନ, ଛାତ୍ରବୃତ୍ତି ଓ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଇଥିଲେ। ଗଞ୍ଜାମ ଜିଲ୍ଲା ଏଡ୍ସ ନିୟନ୍ତ୍ରଣ ସମିତି ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲ କଲେଜ ପରିସରରୁ ନୂଆ ବସ୍ଷ୍ଟାଣ୍ଡ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ମାଣିକେଶ୍ୱରୀଙ୍କ ପୀଠ ତଥା କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, ଲାଞ୍ଜିଗଡ଼, ମଦନପୁର ରାମପୁର, ଥୁଆମୂଳ ରାମପୁର, ଜୟପାଟଣା, କର୍ଲାପାଟ ଆଦି ଗଡ଼ଜାତ ଅଞ୍ଚଳରେ ଆଜି ତୃତୀୟ ପର୍ଯ୍ୟାୟ ନୂଆଖାଇ ପର୍ବ ପାଳନ କରାଯାଇଛି। ଲଗ୍ନ ଅନୁଯାୟୀ ଆଜି ଦଶମୀ ତିଥିରେ ମାଣିକେଶ୍ୱରୀ ପୀଠରେ ସକାଳ 8:45ରୁ 9:05 ମଧ୍ୟରେ ନବାନ୍ନ ଲାଗି ହୋଇଥିଲା। ଏହାପରେ ଦିନ ଗୋଟାଏ ପର୍ଯ୍ୟନ୍ତ ସର୍ବସାଧାରଣ ନବାନ୍ନ ଗ୍ରହଣ କରିଥିଲେ। ଜାତୀୟ କ୍ରୀଡ଼ା ଦିବସ ଅବସରରେ ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ସାଇକେଲ ଶୋଭାଯାତ୍ରାର ଶୁଭାରମ୍ଭ କରିଛନ୍ତି। ସହରର ବିଭିନ୍ନ ସ୍ଥାନ ପରିକ୍ରମା କରିଥିବା ଏହି ଶୋଭାଯାତ୍ରାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସାଧାରଣ ଜନତା ଅଂଶଗ୍ରହଣ କରିଥିଲେ। ପାଣିପାଗର ଠିକ୍ ଆକଳନ ପାଇଁ ଆଗାମୀ ଦିନରେ ଭୁବନେଶ୍ୱରରେ ଡପ୍ଲର ରାଡାର ସିଷ୍ଟମ ପ୍ରତିଷ୍ଠା କରାଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଏହାସହ ବାଲେଶ୍ୱର ଏବଂ ସମ୍ବଲପୁରରେ ପ୍ରତିଷ୍ଠା ହୋଇଥିବା ରାଡାର ସିଷ୍ଟମ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି। ରାଜ୍ୟରେ ବର୍ଷା ଓ ବନ୍ୟା ସ୍ଥିତି ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି, ତେବେ ବନ୍ୟା ସ୍ଥିତି ନିୟନ୍ତ୍ରଣରେ ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ମଧ୍ୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶକୁ ଆତ୍ମନିର୍ଭରଶୀଳ କରିବା ପାଇଁ ସୁଦୃଢ଼ ସେମିକଣ୍ଡକ୍ଟର ବ୍ୟବସ୍ଥା ସୃଷ୍ଟି ନେଇ ପଦକ୍ଷେପ ଗ୍ରହଣ କରାଯାଉଛି କହିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶା ସେମିକଣ୍ଡକ୍ଟର ଓ ପ୍ରଯୁକ୍ତିବିଦ୍ୟା ନବସୃଜନର ପରବର୍ତ୍ତୀ କେନ୍ଦ୍ର ଭାବେ ଉଭା ହେବାକୁ ପ୍ରସ୍ତୁତ କହିଲେ ମୁଖ୍ୟମନ୍ତ୍ରୀ। ନୂଆଦିଲ୍ଲୀରେ ସେମିକନ୍ ଇଣ୍ଡିଆ ସମ୍ମିଳନୀରେ ଯୋଗଦାନ। ପୁରୀ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଧାଡ଼ି ଦର୍ଶନ ଏବଂ ଚନ୍ଦ୍ରଗ୍ରହଣ ନୀତିକାନ୍ତି ନେଇ ଆଲୋଚନା। ପାଣିପାଗର ଠିକ୍ ଆକଳନ ପାଇଁ ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଡପ୍ଲର ରାଡାର ସିଷ୍ଟମ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ରାଜ୍ୟର 4 ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଜି ପାଇଁ ଆଞ୍ଚଳିକ ସମ୍ବାଦ ଏତିକିରେ ଶେଷ ହେଲା।